ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୁବବର୍ଗଙ୍କ ସ୍ୱପ୍ନ ସାକାର କରିବାରେ ନିଯୁକ୍ତି ମେଳା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। 17ତମ ଜାତୀୟ ରୋଜଗାର ମେଳାରେ ବଣ୍ଟନ କଲେ 51,000 ଅଧିକ ନିଯୁକ୍ତିପତ୍ର। ଚଳିତ ମାସର ପ୍ରଥମ ପର୍ଯ୍ୟାୟରେ 19ଟି ଜିଲ୍ଲାର ରାସନକାର୍ଡଧାରୀଙ୍କୁ ପରିବାର ପିଛା ପ୍ରଦାନ କରାଯିବ 5 କିଲୋ ଅତିରିକ୍ତ ଚାଉଳ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ। ପୋଲିଓ ରୋଗର ପ୍ରାଦୁର୍ଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପୋଲିଓ ଦିବସ। ଦେଶର ଯୁବବର୍ଗଙ୍କ ସ୍ୱପ୍ନ ସାକାର କରିବାରେ ନିଯୁକ୍ତି ମେଳା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ 11 ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ 17ତମ ଜାତୀୟ ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, 2047 ବିକଶିତ ଭାରତ ସ୍ୱପ୍ନ ସଂକଳ୍ପ ନେଇ ଗତ 11 ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି। ଏଥିରେ ଯୁବବର୍ଗଙ୍କ ଯଥେଷ୍ଟ ଅବଦାନ ରହିଛି। ଯୁବବର୍ଗଙ୍କୁ ସଶକ୍ତ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ପୂରଣ ମାଧ୍ୟମରେ ଦେଶରେ 3.5 କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ପିଛିଲେ 11 ବର୍ଷୋ ସେ ଦେଶ ବିକଶିତ ଭାରତ କେ ନିର୍ମାଣ କା ସଂକଳ୍ପ ଲେକର ଆଗେ ବଢ ରହା ହେ। ଇସମେ ସବସେ ବଡ଼ି ଭୂମିକା ହମାରେ ୟୁବାଓଁ କି ହେ, ଆପ ସବକି ହେ। आज रोजगार मेले युवाओं के सपनों को पूरा करने का माध्यम बन गए हैं। अकेले इन रोजगार मेलों के जरिए बीते कुछ समय में ही 11 लाख से ज्यादा नियुक्ति पत्र दिए जा चुके हैं।
ଶ୍ରୀ ମୋଦି କହିଛନ୍ତି, ସ୍କିଲ୍ ଇଣ୍ଡିଆ ମିଶନ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ତାଲିମ ପ୍ରଦାନ କରୁଛି। ଏହି ଅବସରରେ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ବିଭାଗରେ ନୂଆକରି ଚାକିରି ପାଇଥିବା 51,000 ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 40ଟି ଅଞ୍ଚଳରେ ଆଜି ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ ଆୟୋଜିତ ଏହି ରୋଜଗାର ମେଳାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ସବ୍କି ଯୋଜନା ସବ୍କି ବିକାଶ ଆଧାରିତ ଏକ 2 ମିନିଟ୍ର ଜନସଚେତନତା ଚଳଚ୍ଚିତ୍ର ଆଜିଠାରୁ ଦେଶର ସମସ୍ତ ସିନେମା ହଲ୍ଗୁଡ଼ିକରେ ପ୍ରଦର୍ଶନ କରାଯାଉଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ଅଂଶଗ୍ରହଣ ଏବଂ ସରକାରୀ ଯୋଜନାଗୁଡ଼ିକର ପରିପୂର୍ଣ୍ଣ ସମନ୍ୱୟ ଦୃଷ୍ଟିକୋଣ ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିରେ ଏହି ଅଭିଯାନ ଜନସଚେତନତା ଏବଂ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ତେବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଅଞ୍ଚଳଗୁଡ଼ିକରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ନାହିଁ। ମୁଖ୍ୟ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ଏବଂ ଅନ୍ତରାଳ ଅବଧିର ଶେଷ 5 ମିନିଟ୍ ମଧ୍ୟରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିର ପ୍ରସାରଣ କରାଯିବ। ଚଳିତ ମାସର ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡଧାରୀଙ୍କୁ ପରିବାର ପିଛା 5 କିଲୋଗ୍ରାମ ଅତିରିକ୍ତ ଚାଉଳ ଦେବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ 10,57,112.7 କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 19ଟି ଜିଲ୍ଲାରେ ଅତିରିକ୍ତ ଚାଉଳ ପ୍ରଦାନ ନେଇ ପଦକ୍ଷେପ ନିଆଯାଉଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ ନୟାଗଡ଼। ଜାତୀୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି 19ଟି ଜିଲ୍ଲାର ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସର ପ୍ରଥମେ ଚାଉଳ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମାସ 10 ତାରିଖ ସୁଦ୍ଧା ଏହି 3 ମାସର ଚାଉଳ ବଣ୍ଟନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚାଉଳ ବଣ୍ଟନ ସମସ୍ୟା ସୃଷ୍ଟି ହେଲେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗକୁ ତୁରନ୍ତ ଜଣାଇବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟରେ କୃଷି ପର୍ଯ୍ୟଟନକୁ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ରାଜ୍ୟରେ ରହିଥିବା ଅବ୍ୟବହୃତ କୃଷି ଫାର୍ମଗୁଡ଼ିକୁ ଶସ୍ୟଗଚ୍ଛିତ ରଖିବା ପାଇଁ ବିକାଶ କରିବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ଡାଲି ଏବଂ ତୈଳବୀଜ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ଶ୍ରୀ ସିଂହଦେଓ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ। ଯାଞ୍ଚ ପରେ 14 ଜଣଙ୍କର ପ୍ରାର୍ଥୀପତ୍ର ବୈଧ ରହିଛି। ନାମାଙ୍କନ ପତ୍ର ଦାଖଲ କରିଥିବା 19 ଜଣଙ୍କ ମଧ୍ୟରୁ ଯାଞ୍ଚ ସମୟରେ 5 ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୟ ଢୋଲକିଆ, ବିଜେଡ଼ି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପକ୍ଷରୁ ଘାସିରାମ ମାଝି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ମାସ 11 ତାରିଖରେ ମତଗ୍ରହଣ ସହ 14 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଶିଶୁଙ୍କୁ ପୋଲିଓ ରୋଗରୁ ରକ୍ଷା କରିବା ପାଇଁ ଟିକାକରଣର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପୋଲିଓ ଦିବସ ପାଳନ କରାଯାଉଛି। ପ୍ରଥମେ ପୋଲିଓ ଟିକା ବିକଶିତ କରିବାରେ ନେତୃତ୍ୱ ନେଇଥିବା ଡାକ୍ତରୀ ଅନୁସନ୍ଧାନକାରୀ ଜୋଲ୍ସ ସାଲକଙ୍କ ଜନ୍ମଦିନକୁ ସ୍ମରଣ ଉଦ୍ଦେଶ୍ୟରେ ରୋଟାରୀ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଏହି ଦିବସ ପାଳନ ପ୍ରଥମେ ଆରମ୍ଭ କରାଯାଇଥିଲା। ପୋଲିଓ ଏକ ଭୂତାଣୁଜନିତ ସଂକ୍ରାମକ ରୋଗ। ମୁଖ୍ୟତଃ 5 ବର୍ଷରୁ କମ୍ ପିଲାମାନେ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏଣ୍ଡ ପୋଲିଓ, ଏଭ୍ରି ଚାଇଲ୍ଡ ଏଭ୍ରି ଭ୍ୟାକ୍ସିନ୍ ଏଭ୍ରିହ୍ୱେର। ସବୁଠାରେ ପ୍ରତି ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇ ପୋଲିଓ ଶେଷ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ରୋଟାରୀ ଇଣ୍ଟରନ୍ୟାସନାଲ, ମିଳିତ ଜାତିସଂଘ ଶିଶୁ ପାଣ୍ଠି ୟୁନିସେଫ୍, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶିଶୁମାନଙ୍କୁ ଟିକା ପ୍ରଦାନର ମହତ୍ୱ ବିଷୟରେ ସଚେତନ କରାଯାଉଛି। ଏହି ଜୀବାଣୁ ମଳମୁଖ ପଥ ମାଧ୍ୟମରେ ଅନ୍ତନଳୀରେ ପ୍ରବେଶ କରି ପକ୍ଷାଘାତର କାରଣ ହୋଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୋଲିଓମୁକ୍ତ ବିଶ୍ୱ ଗଠନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପ୍ରତ୍ୟେକ ଶିଶୁକୁ ଟିକାକରଣ ଦ୍ୱାରା ଭବିଷ୍ୟତ ସୁରକ୍ଷିତ ରଖିବାକୁ ଶ୍ରୀ ମାଝି ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୋଲିଓ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତ୍ୟେକ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନରେ ସହଯୋଗ ପ୍ରଦାନ କରିବାକୁ ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆଗାମୀ ରଥଯାତ୍ରା ଅବସରରେ ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ଉତ୍ପାଦିତ ଚାଉଳକୁ କୋଠଭୋଗ ପ୍ରସ୍ତୁତିରେ ବିନିଯୋଗ କରାଯିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି। ସେ କହିଛନ୍ତି, ନିଆଳି ଏବଂ କୋରାପୁଟରେ ଜୈବିକ ଧାନ ଚାଷ କରାଯାଉଛି। ଶ୍ରୀ ପାଢ଼ୀ କହିଛନ୍ତି,
କୃଷି ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କ ମିଳିତ ଉଦ୍ୟମରେ ମହାପ୍ରଭୁଙ୍କର କୋଠଭୋଗ ପ୍ରସ୍ତୁତି ନିମନ୍ତେ ଯାହା ବି ଅନ୍ନ ଦରକାର ତାକୁ ଜୈବିକ ଉପାୟରେ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରଖିଛୁ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ କୃଷି ବିଭାଗ ଦ୍ୱାରା ଏକ ଅମୃତ ଅନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ପ୍ରାରମ୍ଭିକ ଭାବରେ ଆମେ 3ଟି ଜାଗାରେ ତାକୁ ଆରମ୍ଭ କରିସାରିଛୁ। କଟକ ଜିଲ୍ଲାର ନିଆଳି, ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ, କୋରାପୁଟ ଜୟପୁର ସବ୍ ଡିଭିଜନର ବୋରିଗୁମା ଏବଂ କୋଟପାଡ଼ରେ ଜୈବିକ ଅନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
କଟକରେ କାଳୀଭସାଣୀ ଆରମ୍ଭ ହୋଇଛି। ବିଭିନ୍ନ ସାହି ପରିକ୍ରମା କରି ମେଢ଼ଗୁଡ଼ିକ ଦେବୀଗଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଭସାଣୀ ପାଇଁ ପୂର୍ବାହ୍ନ 10ଟାରୁ ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଦେବୀଗଡ଼ାରେ ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ କରାଯାଇଛି। ଭଦ୍ରକ ଜିଲ୍ଲା ଚରମ୍ପା କାଳୀପୂଜାରେ ମହାସଂସ୍କୃତି ଜାଗରଣ ଯାତ୍ରା ଉଦ୍ଘାଟିତ ହୋଇଛି। ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଜାଗରଣ ଯାତ୍ରାକୁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଶୁଭାରମ୍ଭ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିଠାରୁ ଗିରି ଗୋବର୍ଦ୍ଧନ ଉତ୍ସବ ପାଳନ କରାଯାଉଛି। ବୀର ମହାରାଜପୁର ଉପଖଣ୍ଡର ଶ୍ୟାମସୁନ୍ଦର କୁଞ୍ଜକୋଟିର ଖମାର ମଠ ସମେତ ଦେଉଳଝରୀ ଗୁମ୍ଫା, ନୃସିଂହ ଖମନ ଏବଂ ଅଇଁଲାଛାଟ ଗାଁରେ ଗିରିପୂଜନ ସହ ଭଗବାନ କୃଷ୍ଣଙ୍କର ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଉଛି। ଏହି ଅବସରରେ ଆୟୋଜିତ ଭଜନ ସଂକୀର୍ତ୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଉଲୁଣ୍ଡା ବ୍ଲକର ଅଇଁଲାଛାଟ ଛକରେ 5ଟି ଗାଁର ଗ୍ରାମବାସୀଙ୍କ ଦ୍ୱାରା ଗୋବର୍ଦ୍ଧନ ମହୋତ୍ସବ 5 ଦିନ ଧରି ଆୟୋଜିତ ହେଉଛି। ରାଜ୍ୟରେ କାରଖାନାଗୁଡ଼ିକରେ ଶ୍ରମିକଙ୍କ ସୁରକ୍ଷା ଏବଂ ସୁରକ୍ଷିତ କର୍ମପରିବେଶ ସୃଷ୍ଟି କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଭୁବନେଶ୍ୱର ରାଜ୍ୟ ଶ୍ରମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ସୁରକ୍ଷା ଏବଂ ଗୁଣବତ୍ତା ଆଧାରିତ ରିଫ୍ରେସର କୋର୍ସ ଇନ୍ ଫାଷ୍ଟ ଏଡ୍ ଶୀର୍ଷକ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି। କାରଖାନା ଏବଂ ବ୍ରଏଲର ନିର୍ଦ୍ଦେଶାଳୟର ସୁରକ୍ଷା ଉପନିର୍ଦ୍ଦେଶକ ଡକ୍ଟର ମଳୟ କୁମାର ପ୍ରଧାନ ଏଥିରେ ଯୋଗଦେଇ କାରଖାନାଗୁଡ଼ିକର ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ କେତେକ ସ୍ଥାନରେ ଆଗାମୀ 3 ଦିନ ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 27 ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 28 ଏବଂ 29 ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଯୁବବର୍ଗଙ୍କ ସ୍ୱପ୍ନ ସାକାର କରିବାରେ ନିଯୁକ୍ତି ମେଳା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। 17ତମ ଜାତୀୟ ରୋଜଗାର ମେଳାରେ ବଣ୍ଟନ କଲେ 51,000 ଅଧିକ ନିଯୁକ୍ତିପତ୍ର। ଚଳିତ ମାସର ପ୍ରଥମ ପର୍ଯ୍ୟାୟରେ 19ଟି ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ପରିବାର ପିଛା ପ୍ରଦାନ କରାଯିବ 5 କିଲୋ ଅତିରିକ୍ତ ଚାଉଳ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ଏବଂ ପୋଲିଓ ରୋଗର ପ୍ରାଦୁର୍ଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପୋଲିଓ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।